ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣିଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆସନ୍ତା 30 ତାରିଖରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଲୋକଙ୍କଠାରୁ ଲୋଡ଼ିଲେ ମତାମତ. ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା. ସିକ୍କିମ୍ରେ ବନ୍ୟା ଏବଂ ଭୂସ୍କଳନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ. ଦେଶରେ ବୃଦ୍ଧି ପାଉଥିବା ଆର୍ଥିକ ଠକେଇ ମାମଲାର ମୁକାବିଲା ଲକ୍ଷ୍ୟରେ ବହୁମୁଖୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କଲା ସିବିଆଇସି ଏବଂ ବେଙ୍ଗାଲୁରୁ ଦିନିକିଆ ମହିଳା ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 266 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ. ଏହି ପରିପ୍ରେକ୍ଷୀରେ ଆସନ୍ତା 30 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହେବ. ଏହା ହେବ ମନ୍ କି ବାତ୍ର 111ତମ ଅଧ୍ୟାୟ. ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ଶ୍ରୀ ମୋଦିଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ. ଏହାଛଡ଼ା ନିଃଶୁଳ୍କ ନମ୍ଘର 1800117800କୁ ଡାଏଲ୍ କରି ଶ୍ରୋତାମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କିମ୍ବା ଇଂରାଜୀରେ ରେକର୍ଡ କରିପାରିବେ। ଏଥିପାଇଁ ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମ୍ରେ ପ୍ରଧାନମନ୍ତ୍ରୀ ଲୋକଙ୍କଠାରୁ ଆସନ୍ତା 28 ତାରିଖ ସୁଦ୍ଧା ମତାମତ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନ ମାଧ୍ୟମରେ ତଥା ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ପ୍ରସାରିତ ହେବ। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଏବଂ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ଜାମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ଏବଂ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା କେନ୍ଦ୍ରଶାସିତ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଜାମ୍ମୁ ଡିଭିଜନ ଅଞ୍ଚଳରେ ଶୂନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ଲକ୍ଷ୍ୟକୁ ହାସଲ କରିବା ଲାଗି ପଦକ୍ଷେପ ନେବାକୁ ସୁରକ୍ଷା ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ପରବର୍ତ୍ତୀ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, କେନ୍ଦ୍ର ସଶସ୍ତ ପୁଲିସ୍ ବଳର ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ, ଜାମ୍ମୁ କାଶ୍ମୀରର ପୁଲିସ୍ ଉପମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ସେନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବାର୍ଷିକ ଅମରନାଥ ଯାତ୍ରା ଚଳିତ ମାସ 29 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ଚାଲିବ। କର୍ଣ୍ଣାଟକରେ ତୈଳଦର ବୃଦ୍ଧିକୁ ନେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଗତକାଲି କର୍ଣ୍ଣାଟକ ସରକାର ପେଟ୍ରୋଲ୍ ଏବଂ ଡିଜେଲ୍ ଉପରେ ବିକ୍ରି ଟିକସ ବୃଦ୍ଧି କରିବା ପରେ ରାଜ୍ୟରେ ତୈଳଦର ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଛି। ପ୍ରତି ପରିବାରର ଜଣେ ମହିଳାଙ୍କୁ ମାସିକ 8,500 ଟଙ୍କା ହସ୍ତାନ୍ତର କରିବାକୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବା ପରିବର୍ତ୍ତେ କଂଗ୍ରେସ ଶାସିତ କର୍ଣ୍ଣାଟକ ସରକାର ରାଜ୍ୟରେ ତୈଳଦର ବୃଦ୍ଧି କରି କର୍ଣ୍ଣାଟକବାସୀଙ୍କ ଉପରେ ବୋଝ ବଢ଼ାଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ସିକ୍କିମ୍ରେ ବନ୍ୟା ଏବଂ ଭୂସ୍କଳନ ପ୍ରଭାବିତ ମଙ୍ଗନ ଜିଲ୍ଲାରେ ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପିଣ୍ଟସୋ ନାମଗ୍ୟାଲ ଲେପ୍ଚା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ମଙ୍ଗନ ଜିଲ୍ଲାର ଲୋର ଝୁସିଂ ଏବଂ ରଲକୱାଡ଼ ଅଧୀନସ୍ଥ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରାୟ 10ଟି ପରିବାରକୁ ଅସ୍ଥାୟୀ ଆବାସସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସେରିଙ୍ଗି ଥେଣ୍ଡପୁ ଭୁତିଆଙ୍କ ତତ୍ତ୍ୱାବଧାନରେ ଆଜି ମଙ୍ଗନ ଜିଲ୍ଲାର ଲାଚୁଙ୍ଗ ଏବଂ ଚୁଙ୍ଗଥାଙ୍ଗରେ ଅଟକି ରହିଥିବା 15 ଜଣ ବିଦେଶୀଙ୍କ ସମେତ ପ୍ରାୟ 2,000 ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ ଏବଂ ରୋପ୍ୱେ ମାଧ୍ୟମରେ ଉଦ୍ଧାର କରାଯିବାକୁ ଚେଷ୍ଟା ଚାଲିଛି। ତେବେ ଖରାପ ପାଗ ଏବଂ ଭୂସ୍କଳନ ଯୋଗୁଁ ରାସ୍ତା ଅବରୋଧ ହେବା ଫଳରେ ସଡ଼କ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ ବୋଲି ଶ୍ରୀ ଭୁତିଆ କହିଛନ୍ତି। ରାଜ୍ୟରେ ଲଗାଣ ବର୍ଷା ଏବଂ ଭୂସ୍କଳନ ଯୋଗୁଁ ଏପର୍ଯ୍ୟନ୍ତ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଙ୍ଗନ ଜିଲ୍ଲାରେ ପ୍ରାୟ 2,000 ପର୍ଯ୍ୟଟକ ଅଟକି ରହିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ରିଲିଫ୍ ସାମଗ୍ରୀ ମହଜୁଦ କରି ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଅଧିକାଂଶ ଅଞ୍ଚଳରେ ବିଜୁଳି ଏବଂ ଟେଲି ଯୋଗାଯୋଗ, ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ପୁନରୁଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ବୃଦ୍ଧି ପାଉଥିବା ଆର୍ଥିକ ଠକେଇ ମାମଲାଗୁଡ଼ିକର ମୁକାବିଲା ଲକ୍ଷ୍ୟରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ ବୋର୍ଡ ସିବିଆଇସି ଏକ ବହୁମୁଖୀ ସଚେତନତା ଅଭିଯାନ ଆରମ୍ଭ କରିଛି। ଏଥିରେ ସମ୍ଭାଦପତ୍ର, ମୋବାଇଲ୍ ମେସେଜ୍, ଇମେଲ୍ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆର୍ଥିକ ଠକେଇରୁ ସୁରକ୍ଷିତ ରହିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସିବିଆଇସି କହିଛି, ଭାରତୀୟ ସୀମାଶୁଳ୍କ ଅଧିକାରୀ ପରିଚୟ ଦେଇ ଦେଶର ବିଭିନ୍ନ ଅଞ୍ଚଳରେ ଜନସାଧାରଣଙ୍କୁ ଠକେଇ କରୁଥିବାର ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ଠକେଇ ମୁଖ୍ୟତଃ ଫୋନ୍କଲ୍ କିମ୍ବା ଏସ୍ଏମ୍ଏସ୍ ଭଳି ଡିଜିଟାଲ୍ ମାଧ୍ୟମରେ କରାଯାଉଛି। ତେବେ ଠକେଇର କାର୍ଯ୍ୟପ୍ରଣାଳୀକୁ ବୁଝିବା ସହ ସେଠାରୁ ସୁରକ୍ଷିତ ରହିବା ତଥା କଲ୍ କରୁଥିବା ବ୍ୟକ୍ତିଙ୍କ ସତ୍ୟାସତ୍ୟ ଯାଞ୍ଚ କରିବା ଭଳି କାର୍ଯ୍ୟ ବିଷୟରେ ସିବିଆଇସି ଜନସାଧାରଣଙ୍କୁ ସଚେତନ କରାଉଛି। ଆକାଶବାଣୀର ଦ୍ୱିଭାଷିକ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆସନ୍ତାକାଲି ରାତି 9:30ରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଯୋଗ ଶୀର୍ଷକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏଥିରେ ଯୋଗ ବିଶେଷଜ୍ଞ ଡାକ୍ତର ସୁରକ୍ଷିତ ଗୋସ୍ୱାମୀ ଏବଂ ମୋରାର୍ଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ଯୋଗ ଥେରାପିର ପ୍ରୋଗ୍ରାମ ଅଫିସର ଡକ୍ଟର ଈଶ୍ୱର ଏନ୍ ଆଚାର୍ଯ୍ୟ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଯୋଗର ବିଭିନ୍ନ ଦିଗ ତଥା ଏହାର ମହତ୍ୱ ଓ ଉପକାରିତା ସମ୍ପର୍କରେ ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରିପାରିବେ। ଆସନ୍ତାକାଲି ରାତି 9:30ରୁ ଟେଲିଫୋନ୍ ନମ୍ଘର 011-234-21050 ଏବଂ 011-233-14444 ମାଧ୍ୟମରେ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ସେହିପରି 92890-94044 ନମ୍ଘରକୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ପ୍ରଶ୍ନ ପଠାଇପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ସିଧାସଳଖ ପ୍ରସାରଣ କରାଯିବ। ଏହାବ୍ୟତୀତ ଏହି ପ୍ରୋଗ୍ରାମକୁ ଆମର ୱେବ୍ସାଇଟ୍ air.gov.in ଏବଂ ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ ଆପ୍ରେ ମଧ୍ୟ ଶୁଣାଯାଇପାରିବ। ହିମାଚଳ ପ୍ରଦେଶର ରାଜଧାନୀ ସିମ୍ଲାରେ ଅନ୍ତର୍ଜାତୀୟ ଗ୍ରୀଷ୍ମ ମହୋତ୍ସବ ଜୋରସୋରରେ ଚାଲିଛି। ରାଜ୍ୟପାଳ ଶିବପ୍ରତାପ ଶୁକ୍ଳ ଗତକାଲି ଚାରିଦିନିଆ ଅନ୍ତର୍ଜାତୀୟ ସିମ୍ଲା ଗ୍ରୀଷ୍ମ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଏଭଳି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାରରେ ସହାୟକ ହୋଇଥାଏ ବୋଲି ରାଜ୍ୟପାଳ ଶ୍ରୀ ଶୁକ୍ଳ କହିଥିଲେ। ସିମ୍ଲାକୁ ଆସିଥିବା ବହୁସଂଖ୍ୟକ ପର୍ଯ୍ୟଟକ ଏହି ମହୋତ୍ସବରେ ପ୍ରଦର୍ଶିତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ ମଧ୍ୟ କରୁଛନ୍ତି। ଏହି ଉପଲକ୍ଷେ ସେଠାରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟିକିଆ ଦିନିକିଆ ମହିଳା କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ବେଙ୍ଗାଲୁରୁର ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ୍ ବିନିମୟରେ ଭାରତ 265 ରନ୍ ସଂଗ୍ରହ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ସ୍କୃତି ମନ୍ଧାନା 117 ରନ୍ର ପାଳି ଖେଳିଥିଲେ। ଏହି ଶତକ ସହ ମନ୍ଧାନା ଆନ୍ତର୍ଜାତିକ କ୍ରିକେଟ୍ରେ 7000 ରନ୍ ପୂରଣ କରିଛନ୍ତି। 266 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ 24 ଓଭରରେ 5 ୱିକେଟ୍ ହରାଇ 75 ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକାର ଚଳିତ ଭାରତ ଗସ୍ତ ସିରିଜ୍ରେ ଗୋଟିଏ ଟେଷ୍ଟ ମ୍ୟାଚ୍, ତିନୋଟି ଦିନିକିଆ ଆନ୍ତର୍ଜାତିକ ଏବଂ ତିନୋଟି ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ୟୁରୋକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ସି'ର ଏକ ମ୍ୟାଚ୍ରେ ସ୍ଲୋଭେନିଆ ଡେନ୍ମାର୍କକୁ ଭେଟିବ। ସେହିଭଳି ଇଂଲଣ୍ଡ ଏବଂ ସର୍ବିଆ ମଧ୍ୟରେ ଆଜି ମୁକାବିଲା ହେଉଛି। ଅନ୍ୟ ଏକ ମ୍ୟାଚ୍ରେ ଗ୍ରୁପ୍ ଡି'ର ପୋଲାଣ୍ଡ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସ୍ୱେନ୍ ଗତକାଲି ରାତିରେ ବର୍ଲିନ୍ରେ ଖେଳାଯାଇଥିବା ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ କ୍ରୋଏସିଆକୁ 3-0 ଗୋଲ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ବି'ର ଅନ୍ୟ ଏକ ମ୍ୟାଚ୍ରେ ପୂର୍ବତନ ଚାମ୍ପିୟନ୍ ଇଟାଲୀ 2-1 ଗୋଲ୍ରେ ଆଲ୍ବେନିଆକୁ ପରାସ୍ତ କରିଛି। ଗ୍ରୁପ୍ ଏ'ର ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ ହଙ୍ଗେରୀକୁ 3-1 ଗୋଲ୍ରେ ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଛି। କାର୍ଗିଲ୍ ବିଜୟ ଦିବସର 25ତମ ବାର୍ଷିକୀ ଅବସରରେ ଲଦାଖଠାରେ ଆଜି ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ଆୟୋଜିତ ରନ୍ ଫର୍ ଫନ୍ ଶୀର୍ଷକ ଏହି ପ୍ରତିଯୋଗିତାରେ 15-18 ବର୍ଷର 316 ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଖ୍ରୀ ସୁଲତାନ ଚୁ ସ୍ୱୋର୍ଟସ୍ ଷ୍ଟାଡିୟମ୍ଠାରୁ ଏହି ମାରାଥନ୍ 5 କିଲୋମିଟର ରାସ୍ତା ଅତିକ୍ରମ କରି ପୂର୍ବାହ୍ନ 11:00 ବେଳକୁ ସେହି ଷ୍ଟାଡିୟମ୍ରେ ମଧ୍ୟ ଶେଷ ହୋଇଥିଲା। 121 ପଦାତିକ ବାହିନୀର କମାଣ୍ଡର ବ୍ରିଗେଡିୟର ପ୍ରଥିତ ପ୍ରସାର ଏବଂ କାର୍ଗିଲ୍ର ଡେପୁଟି କମିଶନର ଶ୍ରୀକାନ୍ତ ସୁସେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 30 ତାରିଖରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଲୋକଙ୍କଠାରୁ ଲୋଡ଼ିଲେ ମତାମତ। ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ସିକ୍କିମ୍ରେ ବନ୍ୟା ଏବଂ ଭୂସ୍କଳନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ଏବଂ ବେଙ୍ଗାଲୁରୁ ଦିନିକିଆ ମହିଳା ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 266 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ।